ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ। ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର, ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଇଆର ମାଟି ପବିତ୍ର।
ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ୍ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
ପର୍ଯ୍ୟନ୍ତ ଯଦି ଅତ୍ୟଧିକ ଖରା ହୁଏ, ଅସହ୍ୟ ହୁଏ, ପିଲାମାନଙ୍କର ସ୍କୁଲକୁ ଯିବାଟା ଅସୁବିଧା ହୁଏ, ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡ଼ାକ ଖୋଲିବ, ଯେହେତୁ ପିଲାମାନଙ୍କର।
ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ବର 1440 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି, କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତା ଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।